श्री श्री कृष्ण बलराम श्री श्री जगन्नाथ बलदेव सुभद्रा महाराणी श्री श्री राधा कृष्ण चंद्र श्री श्री लक्ष्मण सिंहदेव श्री श्री सीताराम लखनऊ हनुमान शंकर पाद पद्मर्पण त्रिवेदन करी श्रील गुरुदेव श्री श्रीमद भक्ति स्वरूप दामोदर स्वामी गुरु महाराज पाद पद्मर्पण त्रिवेदन करी श्रील प्रभुपाद महाराज स्कन प्रतिष्ठा आचार्य पाद पद्मर्पण त्रिवेदन करी समस्त साधुगुरु वैष्णव तथा उपस्थित वैष्णव स्वजन बंद मातृबंदमर्पण त्रिवेदन करी ଆଜି ଆମେ ଶ୍ରୀମଦ ଭାଗବତମ ଦଶମ ସ୍କନ୍ଧ 15:28 କଥା ଆରମ୍ଭ କରିବା। ଗତକାଲି ଆମେ 37 ଯାଏ କଥା କହିଥିଲେ, ବିଶ୍ରାମ ଦେଇଥିଲେ ଯେଉଁ ଭାଦ୍ର ମାସର ଲୀଳା। ଭାଦ୍ର ମାସରେ ତାଳ ପାଚିକିରି ବହୁତ ସୁଗନ୍ଧି ଆସୁଥିଲା। ଭଗବାନ ଏଠୁ 8 ମାଇଲ ଦୂର, ଯେଉଁ ଆମେ ଗତକାଲି କହିଥିଲେ, ତେଣୁ ସେତିକି ବାଟ 12 କିଲୋମିଟର ସବୁ ଯାଉଥିଲେ। ଗତକାଲି ଯାଉଥିଲେ ଆମେ ସେସବୁ ବଳରାମ କୃଷ୍ଣ ଏବଂ ସଖାମାନେ ସବୁ ଯାଉଥିଲେ ଗାଭୀମାନଙ୍କ ସହିତ। ଆମେ ଏଇଠି କଥା ବିଶ୍ରାମ ଦେଇଥିଲେ, ଆଜି ପହଞ୍ଚିଗଲେଣି ସେଠି, କାଲିଠୁ ଯାଉଥିଲେ ଆଜି ପହଞ୍ଚିଗଲେଣି। ତେଣୁ ଆମେ ଏଇଠୁ ଆରମ୍ଭ କରିବା 28 ଶ୍ଳୋକରୁ। ଅର୍ଥ ବଳ ପ୍ରବିଶ ବାହୁଭ୍ୟାମ ତାଳାନ ସମ୍ପରେ କମ୍ପୟନ ଫଳାନି ପାତ ୟାମାସ ମତଙ୍ଗଜ ଇବୌଷା। ବଳ ପ୍ରବିଶ ବଳ ଭଗବାନ ବଳରାମ ବଳ ବଳାଧିକ୍ୟଂ ବଳ ବିଭୁ, ତାଙ୍କର ଯେଉଁ ନାମକରଣ ହେଇଥିଲା, ଗର୍ଗାଚାର୍ଯ୍ୟ ନାମକରଣ କରିଥିଲେ, ତାଙ୍କର 3 ନାମ ହେଇଥିଲା। ଗୋଟେ ହେଲା ତାଙ୍କ ନାଁ ହେଉଛି ବଳ ବଳାଧିକ୍ୟଂ ବଳ ବିଭୁ, ବହୁତ ବଳ ଅଛି ବୋଲି ତାଙ୍କ ନାମ ବଳ। ଆଉ ରମେନ ସୁତ ଗୁଣେଇ ତାଙ୍କ ନାମ ରାମ, କାରଣ ସମୁଦ୍ରକୁ ସେ ଆନନ୍ଦ ପ୍ରଦାନ କରିବେ। ଏବଂ ଆଉ ଗୋଟେ ନାମ ହେବ ସଂକର୍ଷଣ, ଯିଏକି ଯଦୁନା ଅପୃତ ଭାବା, ଯଦୁମାନ ଭିତରେ ସେ ମେଳ ରଖିବେ। ତେଣୁ ଏଇଭଳି ଭାବରେ 3 ନାମ ଦେଇଥିଲେ ଗର୍ଗାଚାର୍ଯ୍ୟ ବଳ। ଆମେ ମିଶେଇକିରି କହିଦେବୁ ବଳରାମ, କିନ୍ତୁ ତାଙ୍କର 2 ନାମ ସିଏ ମିଶେଇକି କୁହାଯାଉଛି, ବଳ ଏବଂ ରାମ। ତେଣୁ ବଳ ବର୍ତ୍ତମାନ ବଳ ଭଗବାନ ପ୍ରବେଶ କଲେ, ବଳ ଯାହାଙ୍କର ବଳ ଅସୀମ ବଳ ରହିଛି, ଆମେ ଚିନ୍ତା କରିପାରିବା ନାହିଁ କେତେ ବଳ ବଳ, ସେଥିପାଇଁ ତାଙ୍କର ନାମ ହେଲା ବଳ। ଏବଂ ବଡ଼ ବଳ ହେଉଛି ତାଙ୍କର ଚିତ୍ ବଳ, ବଡ଼ ବଳ ହେଉଛି ଚିତ୍ ବଳ, ଯେଉଁ ବଳରେ ଜଣେ ଭଗବାନଙ୍କୁ ଜାଣିପାରିବେ। ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ଯେଉଁ ଶ୍ରୀ ଶ୍ରୀ ଗୌନିତାୟ ଶ୍ରୀ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ ଶ୍ରୀ ଶ୍ରୀ ରାଧା କୃଷ୍ଣଚନ୍ଦ୍ର ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହଦେବ ଇତ୍ୟାଦିକୁ ସବୁ ଜାଣିପାରିବେ। ସେଇ ବଳ ବଳରାମଙ୍କ ବଳ ଚିତ୍ ବଳ, ନାୟମ ଆତ୍ମା ବଳହୀନ ଲଭ୍ୟ ଅଛନ୍ତି, ଉପନିଷଦରେ ଗୋଟେ ଶ୍ଳୋକ ଅଛନ୍ତି ମନ୍ତ୍ର, ବଳ ଭଗବାନଙ୍କ କୃପା ବିନା ଆମେ ଜାଣିପାରିବା ନାହିଁ ତାଙ୍କୁ, ବଳହୀନ ଲଭ୍ୟ। ତେଣୁ ବଳ ପ୍ରବିଶ ବଳ ବର୍ତ୍ତମାନ ପ୍ରବେଶ କରିଗଲେ ତାଳବନ, ଆମର ମଧ୍ୟ ଏଠି ପାଖରେ ତାଳବନ ରହିଛି, ତାଳବନରେ ପ୍ରବେଶ କରିଗଲେ ଭଗବାନ। ବଳ ପ୍ରବିଶ ବାହୁବ୍ୟାମ ତାଳାନ ସମ୍ପରିକନ, ବାହୁ ସିଏ ତାଳ ଗଛକୁ ହଲେଇ ଦେଲେ ବାହୁରେ, ବାହୁବ୍ୟାମ ଦୁଇ ବାହୁ ଦ୍ୱାରା ଯେଉଁ ତାଳଗୁଛୁ ହଲେଇ ଦେଲେ, ତାଳଗୁଛୁ ହଲେଇବା କ'ଣ ବଡ଼ କଥା, ଖାଲି ଗୋଟିଏ ଯେଉଁ ହଲେଇଲେ ଗୋଟିଏ ଗଛ ହଲିଲା ତା ନୁହଁ, ଯେତେ ପାଖାପାଖି ଯେତେ ଗଛ ଥିଲେ ସବୁ ହଲି ପଡ଼ିଲା। ତାଳଗୁଛୁ ହଲେଇ ଦେଲେ ଗଛ ହଲି ପଡ଼ିଲା, ଗଛ ଦୌଡ଼ିଲା, ଭଗବାନଙ୍କର କ'ଣ ବଳ ନା କ'ଣ। ତେଣୁ ଖାଲି ଗୋଟିଏ ଗଛ ହାରିଲାନି, ଆ ପାଖାପାଖି ଯେତେ ଗଛ ଥିଲେ ସବୁ ହାରିବାକୁ ଲାଗିଲେ, ଭଗବାନଙ୍କର ଏତେ ଶକ୍ତି ରହିଛି। ବାହୁଭ୍ୟାମ ତାଳାନ ସମ୍ପରିକନ ସମ୍ପରି କମ୍ପୟନ, କମ୍ପିବାକୁ ଆରମ୍ଭ କଲେ, ସମ୍ପୂର୍ଣ୍ଣ ରୂପେ ହଲେଇ ଦେଲେ ଗଛକୁ, ସବୁ ଫଳ ଯାହା ଥିଲା ସବୁ ପଡ଼ିଗଲା। ଏଭଳି ଭଗବାନଙ୍କ ବଳ, ଫଳାନି ପାତୟା ମାସ, ଯାହା ସବୁ ଫଳ ଥିଲା ଉପରେ ସବୁ ତଳକୁ ପଡ଼ିଗଲା, ଭଗବାନ ଏଭଳି ଦୋହଲେଇ ଦେଲେ ଗଛକୁ, हाँ भगवान को पढ़ दी था पहरे को पड़े अलग प्रकार व्यवस्था हम तेणु फलानी पातये मास फलम फले फलानी एक बचन फलम दुई बचन फले फलम फला फलम फल फलानी बहुवचन फलानी अनेक फल सब पड़ा आरंभ कला फलम फले फलानी मतंग इभोजसा जब गोटे मत हाथी इभोजसा बहुत शक्ति रे भगवान धोली दले बच्चू ताड़ा बच्चू भगवान कहीं बाहर हाथिका खेल बहुत कष्ट नुह भगवान से भगवान हाथ लगे बड़ कथा कृपा कले से ताड़ा गच्छू कृपा कले भगवान खाली फुंकी दे ताड़ा गच्छ पड़ जाता भगवान मत भयात बात बात एम जहाँ भयर बाती पवन बहुत आर पवन कौन तर मुख मुख अग्नि समस्त भौतिक जगत ध्वंस हो मुखर संकर्षण प्रलय समय कथा रही वर्णना कर मुखर अग्नि बाहर जो अग्नि समस्त विश्व ध्वंस होलीपुर पाँच होभली भाव कथा रही तेणु यही भाव जो कह सब दोहली दे दही दल कौन है ना ताड़ा इति बहुत एक कंपनमेव संगठिता गोटे गच्छ को जो हरले जिते गच थी सब हर आरंभ कला एवं फल सब पड़ा कारण सब पखापाखी रही गच सब बहुना कंपात मत गच अवहित इति लीलया पातन दृष्टांत लीलाया कले बहुत सहज बहुत कष्ट पड़ा करे कले नुह आमर जो रही गोटे गोटे बहुत बड़ ये अच्छी ओजनिया जिनस उठापे कौन सब मिसिक सब लगिक कर सब जो इलेक्ट्रिक बाला सब रही इलेक्ट्रिक सब कम कर सब इलेक्ट्रिक बोर्ड को जो नौ हईसा हईसा कहीं उठाऊँ एम सब कहीकि उठे सब ने भाग हाँ बोल कह हाँ आ भगवान से खाली टे हल खेल छोट पिला जमी ये करती कौन गोटे कंडे टे हलती ये भार हल से भगवान ये भगवान दिव्यता बल तो सब गली पड़ा सब जिते फल थी सब पड़ा एवं फलाना पतता शब्दम निशम्य असुर रासव अभ्यधावत क्षिति तड़ंग सनगं परिकम्पयन जो ये जो शब्द है बहुत गुड़े फल पड़ा तलू उपर तल पड़ा मान कि शब्द न हो तेणु फलाना पतता शब्दम ये शब्द शुणिला किए ना निशम्य असुरा असुर रासव रासव कह गध धनुका असुर ये शुणिला फल पड़ गुणला इतने गुड़े फल कौन पड़ा कमी कौन है आश्चर्य हो जाऊँगी तेणु अभ्य धावत खी चलन हाँ दौड़ा सी दौड़ा अभ्य धावत किभि दौड़ी ना खीति चलन सनगंग परिकम्पयन खीति तल जो से जो दौड़ी एत शक्ति रही भूमि दोहली जाऊँगी एवं गच्छपत सब दोहली जाऊँ सनगंग परिकम्प से थरी जाऊँगी भूमि मत थरी जाऊँगी ये शक्ति थिला से आर गधर ये हूँ किए धनुक ये हूँ कौन जो अच्छी पूर्वजन्म रही इतिहास धनुक कहीं ये हूँ बड़ी महाराज पुत्र साहसी बड़ी महाराज पुत्र थिला साहसी सेटा को से भगवान कृष्ण तक मारे ना कारण भगवान नृसिंहदेव रूप से जो आसते प्रहलाद महाराज को कही तुम एक पुरुष उधार होजे तेणु भगवान कृष्ण मारे ना बोली कहुए बलराम मारे धेनुक को धेनुक मारे बलराम कौन भगवान नुहंती कौन मारे मैंने उधार कले मारे मैंने उद्धार है से भगवत धाम गला तेणु समस्त उद्धार भी जो कह जा ये मतलब उद्धार है ला। ये जो रईसंधि गला से ये अरे को अध्याय पंदर अध्याय नहीं कि पंदर अध्याय बड़ी महाराज पुत्र साहस थे तेणु नृसिंहदेव जो प्रहलाद महाराज भगवान प्रार्थना करते प्रभु मोर पिता आपन प्रति अपराध कर क्षमा कर दिंतु तेणु नवम स्कंद सप्तम स्कंद दशम अध्याय भगवान नृसिंहदेव निजे कहले कहले प्रहलाद तुमर त्रिशाप्तमी पिता पुतः पितृवी सहत नग तुम एक पुरुष धरी सब पुत पवित्र हो जाती जब साधुस्व कूड़े जात भगवान भी कूल पावन तुम कूल पावन कूल को पवित्र कर तुम्हें तुम जात होकर एक पुरुष उद्धार हो जाए तेणुक कह जाए भगवान कृष्ण तक मारे ना कि कृष्ण न मारे भगवान बलराम कौन भगवान नुहति भगवान मारे मतलब उद्धार कले ये कथा रही तेणु बड़ी महाराज कि किए सी होती महाजन भगवान तर द्वारपाल रूप रही देखु बड़ी महाराज को यह परीक्षा कले परीक्षार पास हो गले पुरस्कार ये भाव देले भगवान निजे तार सिक्यूरीटी गार्ड हो रे ए पर्यंत मत अच्छा आप जब कभी जब सुविधा हम बुलाबूली करा तो सूत्र लोक जब जीवे देखिए सीट रही द्वारपाल हिसाब से भगवान बामनदेव रही बुलाबूली करा जीवे देखिए सीट भगवान रही द्वारपाल रूप से बामनदेव सूत्र लोक थे जाइला रावण रावण जाता बुलाई बुलाई कौन सी अधिकार करने से सूत्र लोक को सूत्र लोक को बड़ी महाराज को कौन परास्त करके सूत्र लोक अख्तियार करने जा रावण आ भगवान तर पाद गोटे मारे छिटा गोटे छिटे छिड़े देखू भाव मारे गोटे गईटा जा लंकार सूत्र लोक लंकार पहुँचगला जाइली भाव कथ अच्छी सूत्र लोक जी देखिए द्वारपाल अच्छे भगवान से बामन देव छय सी विक्रमणि बड़िमद्भुत वामन पदनख नीरजनित जन पावन केशवधृत वामन रूप जय जगदीश हरे जय जगदीश हरे जय जगदीश भगवान छलना करने जाते कि निजे छत हो गले भगवान तक द्वारपाल बर्तमान मत अच्छा जहाँ भी हो तेणु यही बड़ी महाराज पुत्र थे साहसी सी ये कौन गोटे अभिशाप पाई असुर धनुक असुर तेणु भगवान बलराम हत्या करेंगे सब लीला आसव आरंभ होगा बर्तमान युद्ध हम बर्तमान तेणु यही भाव में अभ्य धावत जो धाक आसुच्छे धनुका असुर हाँ क्षति तल सब भूमि कंपी जाऊँगी जमी भूमिकंप है ये लगे भूमिकंप है भूमिकंप केवल आप रही अनुभव रही भूमिकंपर कहार आप अच्छी भूमिकंप हबार हाँ भूमिकंप है कि दौड़े धाइबे सब हल सब धाइबे सब गोटे थर भुवनेश्वर इस्कन भुवनेश्वर आम शिशु गौरव विश्व महाराज क्लास दौले भागवत सकाल आठ नौटा भागवत क्लास था से दु घंटा अढ़े घंटा पर्यटन दिखती दु तीन घंटा पर्यटन दिखती देला बेले ये भूमिकंप है आते सब थे भक्त सब शुणु सब धाई देख देख आदिकृष्ण को देख ठीक शुणु कान रही तार कथा से कम कले कौन हम कथ रही काना रही भगवान कथार एमती जहा कर कर मनरे भगवान चिंता कर ना कान भगवान कथा श्रवण कर तेणु समस्त धाइले मंदिर सब धाई पड़े गले कि महाराज से बस ସେ ବ୍ୟସ୍ତ ହେଉନାହାନ୍ତି, ଭୟ ସମସ୍ତଙ୍କର ରହିଛି ନା, କିନ୍ତୁ ଭଗବାନ ଭକ୍ତଙ୍କର କାହିଁକି ଭୟ ହେବ, ସେମିତି ରହିଛନ୍ତି। ଏଭଳି ଭାବରେ ପୃଥିବୀ କମ୍ପିବା ପାଇଁ ଆରମ୍ଭ ହେଲା, ଭୂମିକମ୍ପ ହୋଇଗଲା, ଏଭଳି ଶକ୍ତି ରହିଛି ତା'ର। ସନଗଂ ପରିକମ୍ପୟନ, ଆଉ ସେ ବୃକ୍ଷ ସବୁ ଥିଲେ ସିଏ ମଧ୍ୟ କମ୍ପିବାକୁ ଲାଗିଲେ, ଭୂମିକମ୍ପ ହେଲେ ଯେମିତି ସବୁ କମ୍ପିବେ ସେଇଭଳି ଭାବରେ କମ୍ପିବ ପୃଥିବୀ, ଘର ମଧ୍ୟ ଥରିବ ନା, ହଲିବ, ଘର ମଧ୍ୟ ହଲିଯିବ। ଏଇସବୁ ରହିଛି ଭୂମିକମ୍ପ ହେଲେ, ଟିକିଏ ଅଧିକା ଭୂମିକମ୍ପ ହେଲେ ସବୁ ଘର ସବୁ ତଳି ପଡ଼ିକି ଭୁସୁଭା ଭସ୍ମୃତ ହୋଇଯିବ। ଜାପାନରେ କୁହାଯାଏ, ଆମେ ସବୁ ଦିନ ପିଲାଦିନେ ପଢ଼ୁଥିଲୁ, ଜାପାନରେ ଏସବୁ ରହିଛି, ବେଶୀ ଭୂମିକମ୍ପ ହୁଏ ଜାପାନରେ, ତେଣୁ ତାଙ୍କର ଘର ଗୁଡ଼ାକ ଏଭଳି କରିନାହାନ୍ତି। ଏ ଘର ଭୂମିକମ୍ପ ନଷ୍ଟ ହୋଇଗଲେ ପୁଣି ଆଉ ଥରେ କରିବେ, ଘର କରିବେ, ଟେମ୍ପୋରାରି ଘର ସବୁ କରିଛନ୍ତି। ଯେମିତି ଆମେରିକା ଫାମେରିକାରେ ସବୁ ଶହେ ମହଲା ଏଭଳି ଭାବରେ ସବୁ ଘର ଅଛି, ସେଠି ସେମିତି ନାହିଁ। ଯାହା ହଉ, ଏଭଳି ଭାବରେ ଧାଇଁକି ପଳେଇ ଆସିଲା, ଅଭ୍ୟଧାବତ କ୍ଷିତି ତଳଙ୍ଗ ସୋନାଗଙ୍ଗ ପରିକମ୍ପୟନ, ଆସିଲା ଦୌଡ଼ିକିରି ଆସିଲା, ଧାଇଁକିରି ଆସିଲା, କ'ଣ ହେଲା, କାହିଁ ଏତେ ତଳଫଳ ପଡ଼ିଲା କାହିଁକି। ତେଣୁ ଏଇଭଳି ଭାବରେ ଯେତେବେଳେ ଆସୁଛି, ଏଠି କୁହାଯାଉଛି, ଜଣେ ଇଏ କହୁଛନ୍ତି, ଜଣେ ଆଚାର୍ଯ୍ୟ କହୁଛନ୍ତି, ଦୁଇ ପ୍ରକାର ପଶୁ ରହିଛନ୍ତି, ଗୋଟେ ଦୈବୀ ଏବଂ ଆଉ ଗୋଟେ ହେଉଛି ଆସୁରୀ। ତେଣୁ ଇଏ ହେଉଛି ଆସୁରୀ, ପଶୁମାନେ ମଧ୍ୟ ଦୈବୀ ପଶୁ ରହିଛନ୍ତି, ଯେମିତି ଗାଭୀ ଇତ୍ୟାଦି, ଏମାନେ ସବୁ ସତ୍ୱଗୁଣ ତାଙ୍କର ପ୍ରାଧାନ୍ୟ ରହିଛି, ଆଉ ଇଏ ଗୁଡ଼ାକର ସବୁ ତମଗୁଣର ପ୍ରାଧାନ୍ୟ ରହିଛି। ତେଣୁ ଏଇଭଳି ଭାବରେ ଯେତେବେଳେ ଆସିଲା, ତାପରେ ସମେତ୍ୟ ତରସା ପ୍ରତ୍ୟକ ଦ୍ୱାଭ୍ୟାଂ ପଦ୍ଭ୍ୟାଂ ବଳଙ୍ଗଳି ନିହତ୍ୟୋ ରସିକା ଶବ୍ଦମ ମୁଞ୍ଚନ ପର୍ଯ୍ୟ ଶରତ ଖଳ। ଖଳ କ'ଣ କଲା, ଭଗବାନ କେତେ ସୁନ୍ଦର ରୂପ ରହିଛି, ବଳରାମ କେତେ ସୁନ୍ଦର ରୂପ, କୃଷ୍ଣ ମଧ୍ୟ ସେଇଠି ରହିଛନ୍ତି, ସାଙ୍ଗ ବାଳକମାନେ ସବୁ ରହିଛନ୍ତି, ଗାଭୀମାନେ ପଛୁଆ ରହିଗଲେ, ଆଉ ଆସିଲେ ନାହିଁ ଗାଭୀମାନେ। ତେଣୁ ସମେତ୍ୟ ତରସା ପ୍ରତ୍ୟଗ, ଭଗବାନ କ'ଣ କଲେ, କ'ଣ କଲା ସିଏ, କ'ଣ ଦୌଡ଼ିକିରି ଆସିକିରି କ'ଣ କଲା ନା, ପ୍ରତ୍ୟେକ ଦ୍ୱାଭ୍ୟାମ, ପ୍ରତ୍ୟେକ ଦ୍ୱାଭ୍ୟାମ କହିଲେ ପଛପଟ ଯେଉଁ ଦୁଇ ଗୋଡ଼ ଅଛି ତା'ର, ତାହାରେ ପଦ୍ଭ୍ୟାଂ ବଳଂ ବଳି, ବଳି ବଳରାମକୁ କ'ଣ କଲା, ପଦ୍ଭ୍ୟାମ ନିହତ୍ୟୋ ଉରସି କା ଶବ୍ଦମ, ତାଙ୍କୁ ଉରସି କହିଲେ ତାଙ୍କ ବକ୍ଷସ୍ଥଳରେ କା ଶବ୍ଦ କହିଲା, ଗର୍ଦ୍ଧବ କେମିତି ବବା ସେଇଭଳି କା ଶବ୍ଦ ବୋଲି ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଗର୍ଦ୍ଧବ ଯେମିତି ଭାବେ ବୋଭାଏ ଆଉ କ'ଣ, ସେଇଭଳି ଭାବେ ବୋବୁ ଥିଲା ଗର୍ଦ୍ଧବ, ଗର୍ଦ୍ଧବ କ'ଣ ଗର୍ଦ୍ଧବ ପର୍ଯ୍ୟଶରତ, ଗୋଟେ କ'ଣ କଲା, ଭଗବାନଙ୍କ ବଳରାମଙ୍କର ଉର ବା ବକ୍ଷ ଦେଶରେ ଧାଇଁ ଧାଇଁକିରି ଆସିକିରି ପଛୁଆ ଗୋଟେ ଲାତ ମାରିଲା ଭଗବାନଙ୍କ ବକ୍ଷ ଦେଶକୁ, ବକ୍ଷଦେଶକୁ ଲାତ ମାରି ପୁଣି ଧାଇଲା, ପର୍ଯ୍ୟଶରତ ପୁଣି ଧାଇଲା, କହିଲା ଏ ଶକ୍ତି ହେଲାନି ଆଉ ଜୋର ମାରିବି, ଏଇଭଳି ଭାବରେ ଭାବୁଥିଲା, ପୁଣି ଧୋଉଛି ଧାଉଁଛି ମାନେ ଶକ୍ତି ଆଣିବ, ଧାଇଁ ଧାଇଁକିରି ଆସି ମାରିବ, କାଇନେଟିକ୍ ସ୍ପିଡ଼ ତାକୁ କୁହାଯାଏ ସଂସ୍କୃତ ବିଜ୍ଞାନରେ, କହେ କାଇନେଟିକ୍ ସ୍ପିଡ଼ ରହିଛି, ଏଭଳି ଭାବରେ ରହିଛି। ତେଣୁ ତାପରେ ପୁନରାସାଦ୍ୟ ସଂଗ୍ରବୋଧ ଉପକୃଷ୍ଟା ପରାସ୍ଥିତ ଚରଣାବପରୋ ରାଜନ ବଳାୟ ପ୍ରାକ୍ଷିପ ତୃଷା। ତାପରେ କ'ଣ ହେଲା ନା, ପୁନରାସାଦ୍ୟ ଦେଖିଲା ଇଏ କ'ଣ କିଛି ଟକମ ଟକମ କିଛି ହେଉନାହାନ୍ତି, ସେମିତି ରହିଛନ୍ତି, ଯେମିତିରେ ସେମିତି ରହିଛନ୍ତି, ଏତେ ଜୋରରେ ସେ ଆଘାତ କଲା ଦୁଇ ପଦରେ, ତାହେଲେ ଯେତେ ଶକ୍ତି ରହିଛି, ବହୁତ ବଳବାନ, ସେତେବେଳେ ଦେବତାମାନେ ଭୟ କରି ରହୁଥିଲେ, ଯେ ହେଲା ନାହିଁ, ତେଣୁ ତାହାର କ୍ରୋଧ ଆସିଗଲା, ସଂଗ୍ରବ୍ଧ କରି କ୍ରୋଧାନ୍ୱିତ ହୋଇକରି ଉପ୍ରକୋଷ୍ଠା ପୁଣି ପରାକ୍ଷିତ ଚରଣ ଅପରୁ ପୁଣି ସେଇ ପଛ ଚରଣରେ ପୁଣି ଭଗବାନଙ୍କୁ ଆଘାତ କରିବା ପାଇଁ ଆସିଲା। ହେ ରାଜନ, ପରୀକ୍ଷିତ ମହାରାଜ କହୁଛନ୍ତି, ହେ ରାଜନ, ବଳରାୟ ବଳାୟ କରି ବଳରାମଙ୍କୁ ପୁଣି ବହୁତ କ୍ରୋଧ ସହକାରେ ତାର ପଛପଟ ଦୁଇଟି ଗୋଡ଼ରେ ପୁଣି ଆଉ ଥରେ ଆଘାତ କରିବା ପାଇଁ ବସିଲା। ଏଠି ରାଜା ରାଜନ କହିବାର ଉଦ୍ଦେଶ୍ୟ ହେଉଛି କ'ଣ ନା, ରାଜା ଯେତେବେଳେ ଶୁଣୁଛନ୍ତି ପରୀକ୍ଷିତ ମହାରାଜ ସେ ମୋତେ ଭୟ କରିଯାଉଛନ୍ତି, ତାଙ୍କର ପ୍ରିୟ ଭଗବାନ ଏଭଳି ଆଘାତ କଲା, ଭଗବାନ କେତେ କଷ୍ଟ ନ ହେବ ଗୋପୀମାନେ ସେଇଟା କହନ୍ତି, ଗୋପୀମାନଙ୍କ ଗୋପୀ କେତେ ରହିଛି। ଭଗବାନ ଯେତେବେଳେ ଯାଉଛନ୍ତି ତୃଳ ଗାଧି ଚରାଉଛନ୍ତି, ସେହି ସମୟରେ ଗୋପୀମାନେ ମୂର୍ଚ୍ଛା ହେଇଯାଉଛନ୍ତି। କାହିଁକି ମୂର୍ଚ୍ଛା ହେଇଯାଉଛନ୍ତି ନା, ଚଳ ଚଳ ସିଜ ବ୍ରଜାଚାରୟନ୍ ପଶୁନ୍ ନଳିନ ସୁନ୍ଦର ନାଥ ତେ ପଦମ୍ ଶିଳତୁଳାଙ୍କୁରେଇ ସିଦତି ତିନ କଲିଳତା ମନ କାନ୍ତ ଗଚ୍ଛତି। ଭଗବାନ ସିନା ଗଲେ, ସକାଳୁ ଉଠିଲେ ଚାଲି ଯାଉଛନ୍ତି ଭଗବାନ ଗୋଚାରଣ କରିବା ପାଇଁ, କିନ୍ତୁ ଗୋପୀମାନେ କହୁଛନ୍ତି ଚଳସିଜତ ପ୍ରଜା ଚାରୟନ୍ ପଶୁନ୍, ହେ ସୁନ୍ଦର ତମେ ଯେତେବେଳେ ଯାଉଛ ବ୍ରଜରୁ ପଶୁ ଚରିବା ପାଇଁ ଯାଉଛ, ନଳିନ ସୁନ୍ଦର ନା ତତେ ପଦମ, ହେ ନଳିନ ସୁନ୍ଦର ହେ ପଦ୍ମ ଭଳି ସୁନ୍ଦର ତମର ପାଦ ରହିଛି, ପାଦ ଭଗବାନ ସବୁକିଛି ସୁନ୍ଦର, ବିଶେଷ ଭାବରେ ପାଦକୁ ସେମାନେ ଧ୍ୟାନ କରୁଛନ୍ତି, କାହିଁକିନା କେତେ କୋମଳ ପାଦ, କିନ୍ତୁ ସେ ଯାଉଛି କିଭଳି ଭାବରେ ଚପଲ ଖଣ୍ଡେ ପିନ୍ଧୁନାହାନ୍ତି। ମା କହିଲେ, ମା ଛାଡ଼ୁ ନ ସେଠି ଗୋଟେ କଥା ରହିଛି, ମା କହିଲେ ଯଦି କୃଷ୍ଣ ବଳରାମ ନା ତୁମେ କାହିଁକି ଯିବ, ଆମେ ରାଜା ତୁମେ ଆମର ଏତେ ରହିଛ ସେବକ ରହିଛ ଛୋଟ ପିଲା ତୁମେ ତୁମେ କାହିଁକି ଯିବ, ଯିବ ନାହିଁ। ଏଭଳି ଭାବରେ ସେ ଯଦି ଜିଦ୍ କହିଲେ କହିଲେ ହଉ ତାହେଲେ ଯିବ, ଯଦି ଚପଲ ପିନ୍ଧିକିରି ଯିବ, ଚପଲ ତିଆରି ହେଲା ନା 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 ଚପଲ କ'ଣ ଯଦି କରିବ, ଚପଲ ଯଦି କହିଲେ ଖାଲି ମୋର ଚପଲ କଲେ ହେବ ନାହିଁ, କୃଷ୍ଣ କହୁଛନ୍ତି ନା ଆଉ କାହାର ନା, ଯେତେ 900,000 ଗାଭି ଅଛନ୍ତି ସମସ୍ତଙ୍କର ଚପଲ କର, 900,000×4 3,600,000 ଖାଲି ଚପଲ କଲେ ହେବ ନାହିଁ, ତାଙ୍କୁ ପୁଣି ସେବକ ଦରକାର, ଛତା ପତା କରିକିରି ଏସବୁ ରହିକିରି ଏସବୁ ଯେତେବେଳେ କହିଲେ ସେତେବେଳେ ସବୁ ବନ୍ଦ ହେଇଗଲା। ଭଗବାନ ଖାଲି ପାଦରେ ଯାଉ, ନଳିନ ସୁନ୍ଦର ନା ଚତେ ପଦମ ଶିଳ ତୃଣାଙ୍କୁ ରହି, ଶିଳ ଯେଉଁ ରହିଛି ପଥର ରାସ୍ତାରେ ଯାଉଛନ୍ତି ପାହାଡ଼ିଆ ରାସ୍ତା, ଗୋବର୍ଦ୍ଧନ ଇତ୍ୟାଦି ଗିରି ସବୁ ରହିଛନ୍ତି, ଏବଂ ତୃଣ ଯେଉଁ ରହିଛି ଘାସ ରହିଲେ ମଧ୍ୟ ଘାସ ମଧ୍ୟ ଆମର ଯେଉଁ ରହିଛି ଲନ୍ ଲନ୍ ସବୁ ରହିଛି, ଘାସ ଚାଲିଲେ ବହୁତ ଆରାମ ଲାଗିବ, ସେଭଳିଆ ଲନ୍ ନୁହଁ ସେ ତୃଣାଙ୍କୁ ରହି, ଘାସ ସବୁ ଖାଇକି ଯାଉଛନ୍ତି ଗାଭୀମାନେ ଏସବୁ ଖାଇକି ଯାଉଛନ୍ତି, ତେଣୁ ସେଇଟା ବହୁତ ଇଏ ହେଇଯିବ, ଥୁଣ୍ଟା ହେଇଯାଇଥିବ, ଚଳିଲା ମାନେ ବହୁତ କଷ୍ଟ ଲାଗିବ। ଶିଳ ତୃଣାଙ୍କରେ ଶୀତ ତିତି ନ, ଏ କଥା ଚିନ୍ତା କଲା ବେଳକୁ ଆଙ୍କର ଦେହ ଛରି ଯାଉଛି, ଶୀତ ତିତି ନ ଏବଂ କରିଲେ ତାହା ମାନେ କାନ୍ତ କରିଛନ୍ତି, ସେଇଟାକୁ ଯେତେବେଳେ ଚିନ୍ତା କରୁଛନ୍ତି କାନ୍ତ ଆମର ଯାଉଛନ୍ତି ଏଇଭଳି ଭାବରେ, ତେଣୁ ସେ କରିଲେ ତାହା ସେ ମୂର୍ଚ୍ଛା ହେଇଯାଉଛନ୍ତି ଏଭଳି ଭାବରେ। ତେଣୁ ପରୀକ୍ଷିତ ମହାରାଜ ଯେତେବେଳେ ଶୁଣୁଛନ୍ତି ଏଭଳି ଭାବରେ ଗଧ ଆସିକରି ଭଗବାନଙ୍କୁ ଆଘାତ କଲା, ପୁଣି ଆସୁଛି ପୁଣି ଆସୁଛି ଆଘାତ କରିବ, ସେଥିପାଇଁ ରାଜନ ଶବ୍ଦ କୁହାଗଲା। ବଳି ସିଏ ଭଗବାନ, ସିଏ ତାଙ୍କର କ'ଣ ଅସୁବିଧା, ବଳାୟ ଭଗବାନ ସିଏ ବ୍ୟସ୍ତ ହେବା ଦରକାର ନାହିଁ, ଭଗବାନ ସିଏ ତାକୁ ହତ୍ୟା କରିବେ, ଏଭଳି ଭାବରେ ତାଙ୍କୁ ଆଶ୍ୱାସନା ଦେଉଛନ୍ତି। ତେଣୁ ଏଇଭଳି ଭାବରେ ଯେତେବେଳେ ଦ୍ୱିତୀୟ ଥର ପାଇଁ ଆସିକରି ବହୁତ କ୍ରୋଧରେ, ପ୍ରଥମ ଥର ଯେତିକି ଜୋରରେ ମାରିନଥିଲା ପାଦ, ଏଥିରିକ ଆହୁରି ଜୋରରେ ଯେତେ ଶକ୍ତି ଅଛି ସବୁ ଶକ୍ତି ଦେଇକରି ଆଘାତ କରିବା ପାଇଁ ବସିଥିଲା। ତେଣୁ ଏଇଠି କୁହାଯାଉଛି ସତଂ ଗୃହୀତ୍ୱା ପ୍ରପଦୋର୍ ପ୍ରପଦୋର୍ ଭ୍ୟାମ ମୈତ୍ୱେକ ପାଳିନା ଚିକ୍ଷେପ ତୃଣ ରାଜାଗ୍ରେ ବ୍ରାହ୍ମଣ ତ୍ୟକ୍ତ ଜୀବିତମ୍। ଭଗବାନ ଯେମିତି ସତଂ ଗୃହୀତ୍ୱା ଯେତେବେଳେ ଆସିଲା, ଭଗବାନ କ'ଣ କଲେ ପ୍ରପଦୋର୍ ପ୍ରପଦ୍ୟୋର୍ ଭ୍ୟାମ ନା ତାର ଯେଉଁ ଖୁରା ଦୁଇଟିକୁ କ'ଣ କଲେ ଦୁର୍ଭ୍ୟାଂ ଦୁଇଟିକୁ କ'ଣ କଲେ ନା ଗୃହୀତ୍ୱା ଧରିଦେଲେ, ହାତରେ ଧରିଦେଲେ ଦୁଇଟା ପାଦକୁ ଧରିଦେଲେ ହାତରେ ଭଗବାନ ଧରି ଦେଇକରି ବ୍ରାହ୍ମଣ ଏକ ପାଣି ନା ବୋଲି କୁହାଯାଇଛି, ଗୋଟିଏ ପାଣି ଗୋଟିଏ ହାତରେ ତେଣୁ ଗୋଟିଏ ଆତ୍ମାରେ ଆଉ କ'ଣ ଭଗବାନ ଡାହାଣ ହାତରେ ଇଏ କରିବେ ବାହାନ ହାତରେ ଧରି ପକାଇବେ? ଆମେ ହାତ ଧରି ପକରି ଭ୍ରାମ ହେଇତ ବୁଲିବା ପାଇଁ ଆରମ୍ଭ କଲେ ଏଇଭଳି ଭାବେ ଭୁଲ ଅଛନ୍ତି। ଏଭଳି ଭାବେ ଭ୍ରାମ ହେଇଥିବା ବହୁତ ବୁଲେଇଲେ, ବୁଲିଲା ବେଳେ ତା ପ୍ରାଣ ଚାଲିଗଲା। ଏଭଳି ବୁଲେଇଲେ ଭଗବାନ ଘିଗିରି 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 ଭଗବାନଙ୍କର ବଡ଼ ସେ ଯିଏ ଧାରଣ କରିଛନ୍ତି, ସମଗ୍ର ବିଶ୍ୱକୁ ଧାରଣ କରିଛନ୍ତି। 1000 ପଣାରୁ ଗୋଟିଏ ପଣାରେ ଏ 400 ମାଇଲ 400 କୋଟି ମାଇଲ ପୁରା ବିଶ୍ୱକୁ ଧାରଣ କରିଛନ୍ତି। 50 କୋଟି ଯୋଜନ 400 କୋଟି ମାଇଲର ବିଶ୍ୱକୁ ଧାରଣ କରିଛନ୍ତି। ଗୋଟିଏ ତାଙ୍କର ଫଣାରେ ରହିଛି, ସୋରିଷ ଭଳି ରହିଛି। ଏତେ ତାଙ୍କର ଶକ୍ତି କିଭଳି ଆକାର କ'ଣ ଆମେ ଚିନ୍ତା କରିପାରିବା ନାହିଁ। ତେଣୁ ସେ ତାକୁ ସେଇଭଳି ଭାବରେ ବୁଡ଼େଇଲେ, ଉଡ଼େଇଲେ ତାର ପ୍ରାଣ ଚାଲିଗଲା। ଏବଂ ଚିକ୍ଷେପ ଫିଙ୍ଗିଦେଲେ ତୃଣରାଜାଗ୍ରେ, ଏ ଯେଉଁ ତାଳବନକୁ ତୃଣରାଜ ବୋଲି କୁହାଯାଉଛି। ତାଳ ମଧ୍ୟ ଗୋଟେ ତୃଣ ଭଳି ଘାସ ଭଳିଆ, ଟିକେ ବଡ଼ ଘାସ ଆଉ କ'ଣ, ତୃଣରାଜ। ତାହାର ଅଗ୍ରକୁ ମାରିଲେ ବ୍ରାହ୍ମଣ ତ୍ୟକ୍ତ ଜୀବିତାମ, ଯେତେବେଳେ ବୁଲଉଥିଲେ ସେତେବେଳେ ତାର ଜୀବନ ଚାଲିଗଲା। ରଡ଼ି ଛାଡ଼ୁଥିବ, ରଡ଼ି ଛାଡ଼ିକିରି ସେ ଜୀବନ ଚାଲିଗଲା, ଆଉ କ'ଣ କରିବ, ଉଦ୍ଧାର ପାଇଗଲା ସେ। ଭଗବାନଙ୍କ ହାତରେ ମୃତ୍ୟୁବରଣ କଲା, ତାରି ଗତିଦାୟକ ଉଦ୍ଧାର ପାଇଗଲା। ତେଣୁ ଏ ଯେଉଁ ଫିଙ୍ଗିଦେଲେ, ଫିଙ୍ଗିଦେଲା ମାନେ କ'ଣ ହେଲା ନା, ତେନା ହତୋ ମହାତାଳୋ ବିପମାନ ବୃହତ୍ଚିରା ପାର୍ଶ୍ୱସ୍ଥଂ କମ୍ପେନ ଭଗ୍ନ ସହଚାନ୍ୟ ସ୍ୱପି ଚାପରମ। ତେନା ହାତୁ ମହାତାଳ, ଏ ମହାତାଳ ମାନେ ବହୁତ ବଡ଼ ବୃକ୍ଷ ଥିଲା, ଲମ୍ବା, ବହୁତ ବଡ଼ ଲମ୍ବା ଥିଲା ମହାତାଳ। ଗୋଟେ ତାଳର କୁହାଯାଏ 90 ଫୁଟ। ଯେତେବେଳେ ଭଗବାନ ଯାଇଥିଲେ, କୃଷ୍ଣ ବଳରାମ ଯାଇଥିଲେ ବୃନ୍ଦାବନ ମଥୁରାକୁ ଯାଇଥିଲେ ବୁଲିବା ପାଇଁ, ଧନୁଯାତ୍ରା ଦେଖି ଆସିଥିଲା ଆକୁର, ମାମୁଁ ଡାକୁଛନ୍ତି ଟିକେ ଧନୁଯାତ୍ରା ବୁଲିକିରି ଆସିବ ବୋଲି କହିକିରି ଯଶୋଦା ମାଆଙ୍କୁ କହିକି ନେଇଥିଲେ ତାଙ୍କୁ। ଭଗବାନ ବୁଲୁଥିଲେ, ଧନୁଯାତ୍ରା ଦେଖିବେ, ତା ପରଦିନ ଧନୁଯାତ୍ରା ହେବ, ତା ପୂର୍ବଦିନ ଭଗବାନ ବୁଲି ବୁଲିକିରି ମଥୁରା ଦାଣ୍ଡରେ ସବୁ ଯେତେ ମଥୁରାବାସୀ ଥିଲେ ସବୁ ଗଧା ହେଇଗଲେ। ଭଗବାନଙ୍କ ଭିତରେ ଆକାଶବାଣୀ ହେଇଥିଲା ଯେତେବେଳେ ବସୁଦେବ ଏବଂ ଦେବକୀ ବିବାହ କରିଥିଲେ, ସେବେଠୁ ସେମାନେ ଚିନ୍ତା କରୁଛନ୍ତି କେବେ ଆମର ତାରଣହାର ଆସିବେ, ଏ କଂସର ଦାୟରୁ ଆମେ ରକ୍ଷା କରିବେ, ଏଇଭଳି ଭାବରେ ଚିନ୍ତା କରୁଥିଲେ। ଯେତେବେଳେ ଶୁଣିଦେଲେ ଖବର ମିଳିଗଲା, କୃଷ୍ଣ ବଳରାମ ଆସୁଛନ୍ତି, ଧାଇଁ 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 ସବୁ ଆସି ପହଞ୍ଚିଗଲେ, ଘରୁ ବାହାରି ଆସିଗଲେ, ରାସ୍ତା ଭିଡ଼ ହେଇଗଲା, ରାସ୍ତାରେ ଆଉ ଜାଗା ମିଳିଲା ନାହିଁ ଏଭଳି ଭାବରେ। ତେଣୁ ତାଙ୍କୁ ସବୁ ଆଡ଼େଇ ଆଡ଼େଇକି କୃଷ୍ଣ ବଳରାମ ଯାଉଛନ୍ତି। ବହୁତ ସୁନ୍ଦର ରାସ୍ତା ଯେଉଁ ରହିଛି ଗୀତରେ, କ'ଣ ସେ ଗୀତ ରହିଛି, ମଥୁରାରେ କୋଇଲି ଲୋ ମ କେଶବ ଯେ ମଥୁରା, ମଥୁରା ଦାଣ୍ଡ ଯେଉଁ ରହିଛି, ମଥୁରା ଦାଣ୍ଡ କେତେ ସୁନ୍ଦର ଦେଖାଯାଉଛି, କୃଷ୍ଣ ବଳରାମ ଯାଉଛନ୍ତି, କେତେ ସୁନ୍ଦର, କିଏ ସୁନ୍ଦର ସେ ଗୀତଟି ନାହିଁ କ'ଣ ସେଇଟା, ମଥୁରା ଦାଣ୍ଡରେ ଯାଉଛନ୍ତି ଆଜି କୃଷ୍ଣ ବଳରାମ, କଳା କଳେ ବର କନାଇ ସଙ୍ଗେ ରୋହିଣୀ ସୁତ କରନ୍ତି ମଥୁରା ଗମନ ଦେଖ ସଙ୍ଗାତ। ଆଉ ହରିଚରଣ ବାବୁ ସେଇଟା ସବୁ ମନେ ରଖିଛନ୍ତି ସବୁ। ତେଣୁ ଏହିଭଳି ଭାବରେ ଗଧା ହେଇଯାଉଛନ୍ତି, ରାସ୍ତା ଆଉ ଫାଙ୍କା ନାହିଁ, ଜାଗା ନାହିଁ, କିନ୍ତୁ ତାଙ୍କୁ ଆଡ଼େଇ ଆଡ଼େଇକିରି କୃଷ୍ଣ ବଳରାମ ଯାଉଛନ୍ତି, ସୁନ୍ଦର ରୂପ ଶୋଭା ତାଙ୍କର। ଏହିଭଳି ଭାବରେ ଯାଇ ଯାଇକିରି ପହଞ୍ଚିଗଲେ, ସବୁ ସ୍ତ୍ରୀ ଲୋକମାନେ କିଏ କ'ଣ କରୁଥିଲେ, କିଏ କ୍ଷୀର ବସେଇଥିଲା ସେ ଛାଡ଼ିକି ପଳେଇ ଆସିଲା, କିଏ ପିଠା କରୁଥିଲା ସେ ପିଠା ସେଥିଲା ପଳେଇ ଆସିଲା, ଏଇଭଳି ଭାବରେ ସବୁ ଧାଇଁ ଧାଇଁକିରି ଆସିଗଲେ, ସେ ବର୍ଣ୍ଣନା କରାଯାଇଛି 10 ସ୍କନ୍ଧ 41-42 ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି। ତେଣୁ ଏମିତିକି ଯେଉଁମାନେ ବୁଢ଼ା ଥିଲେ, ବୁଢ଼ା ବ୍ୟକ୍ତି ଯେଉଁ ଥିଲେ, ବହୁତ ବୁଢ଼ା ହେଇଯାଇଥିଲେ, ସେ କୃଷ୍ଣ ବଳରାମଙ୍କୁ ଶୋଭା ଦେଖିକିରି ସବୁ ଯୁବକ ହେଇଗଲେ। ଏଭଳି ଭଗବାନଙ୍କ ଲୀଳା, ଯେତେବେଳେ ଯାଇ ପହଞ୍ଚିଗଲେ, କଂସ ରଖିଥିଲା ସାଇତିକିରି ରଖିଥିଲା ଧନୁ, ଶିବଧନୁ, ଯେଉଁଠାର ଦୈର୍ଘ୍ୟ ଥିଲା 3 ତାଳ। ଏ ତାଳରୁ ମୋର ମନେ ପଡ଼ିଲା ସେ କଥା, 3 ତାଳ, ଗୋଟେ ତାଳର ଅର୍ଥ ହେଉଛି 90 ଫୁଟ, 90 ଫୁଟ 60 ହାତ ମାନେ 90 ଫୁଟ, 3 ତାଳ ମାନେ 270 ଫୁଟର ତା ଧନୁ ସିଏ ଯେଉଁ ଥିଲା ଶିବଧନୁ। ଭଗବାନ କ'ଣ କହିଲେ, ସବୁ ଜଗିଛନ୍ତି, ସୈନ୍ୟମାନେ ଜଗିଛନ୍ତି, ଭିତରକୁ କ'ଣ ସେଇଟା କେମିତି ସେଇଟା ଏମିତି କହିକି ଭଗବାନ ଏଭଳି ଭାବରେ ମୋ କରେଇଦେଲେ ଭାବୁଛନ୍ତି ସେମାନେ ଛୋଟ ପିଲାଟା ତ ଯାଉ ଭାବିକିରି ଭଗବାନ କ'ଣ କ'ଣ ଧରିଦେଲେ ଗୁଣକୁ ଯଦି ଟାଣିଦେଲେ ସେ ଭାଙ୍ଗିଗଲା, ମଝିରୁ ଭାଙ୍ଗିଗଲା, ବିରାଟ ଶବ୍ଦ ହେଲା ସେ ଶବ୍ଦ। ଏବଂ ସମସ୍ତେ ସୈନ୍ୟମାନେ କହିଲେ ଆମ ଚାକିରି ଆଜି ଗଲା, ତାକୁ ମାର 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 କହି ଧାର ମାର ଧର ଏଭଳି ଭାବେ କହି ରଡ଼ି ଛାଡ଼ି ଯେତେବେଳେ ଆସିଲେ ଭଗବାନ କ'ଣ କଲେ, ଗୋଟିଏ ଦେଲେ ଭାଇକୁ ଦେଲେ, ବଡ଼ ଭାଇକୁ ଦେଲେ ଦାଉକୁ, ଆଉ ଗୋଟେ ନିଜେ ଧରିଲେ, ପିଟି ପିଟି ସାବାଡ଼ କରିଦେଲେ ସମସ୍ତଙ୍କୁ ଯେତେ ଥିଲେ। ଏବଂ କଂସ ଜାଣିଗଲା ଗୋଟେ ଅସୁବିଧା ହେଇଗଲା ବୋଲି କହିକିରି ସୈନ୍ୟମାନଙ୍କୁ ପଠେଇଲା, ଶୀଘ୍ର ଯାଅ ଶୀଘ୍ର ଯାଅ କହିକି, ସୈନ୍ୟମାନେ ସବୁ ରେଡ଼ି ହେଇକି ରହିଥିବେ, ସାଇରନ୍ ବାଜିଲା ମାନେ ସବୁ ଧାଇଁବେ ସବୁ। ତେଣୁ ସବୁ ଆସିଗଲେ ଭଗବାନ କୃଷ୍ଣ ବଳରାମ ବାହାରି ପଡ଼ିକିରି ଯେତେ ଆସିଲେ ସବୁ ପିଟି ପିଟିକି ସବୁ ମାରିଦେଲେ ସବୁ ଏଇଭଳି ଭାବରେ। ଏ ପିଲାଟି ହେଲା ଏଇ ତାଳ 90 ଫୁଟ୍, ଏଇ ତାଳରୁ ଏଇ ସବୁ ଶବ୍ଦ ଆସିଲା। ତେଣୁ ମହାତାଳ 90 ଫୁଟ୍ 60 ହାତ ଏଇଭଳି ଭାବରେ କି ଆହୁରି ମଧ୍ୟ ଅଧିକା ହେଇଥାଇପାରେ ମହାତାଳ। ବିପମାନ ଭୋଜ ଛିଡ଼ା ଯେଉଁ ଭଗବାନ ଫିଙ୍ଗିଦେଲେ ବାମ ହାତରେ ଧରି ଫିଙ୍ଗିଦେଲେ, ଯେମିତି ଆମର ସବୁ ବୋଲର ଅଛନ୍ତି ବାମ ହାତରେ ବଲ୍ ଫିଙ୍ଗନ୍ତି, କ୍ରିକେଟର ମାନେ ଲେଫ୍ଟିଷ୍ଟ ରହିଛନ୍ତି ବାମ ହାତିଆ, ସେମାନେ ବଲ୍ ଫିଙ୍ଗିବେ ତାକୁ ଦେଖିବେ ସାରା ପୃଥିବୀ ଦେଖୁଛନ୍ତି। ଏ ଯେଉଁ ବୋଲର ଯେଉଁ ବଲ୍ ଫିଙ୍ଗିବେ ବଲ୍ ଫିଙ୍ଗିବେ ତାକୁ ସାରା ପୃଥିବୀ ଦେଖୁଛନ୍ତି। ଆମର ଭାରତ ଯଦି ପାଶ୍ଚାତ୍ୟ ଜଗତରେ ଖେଳ ହେଉଥିବ ତାହେଲେ ଭାରତର ଲୋକମାନେ ସେମାନେ ସବୁ ରାତିରେ ଶୋଇବେ ନାହିଁ, କ୍ରିକେଟ ହେଉଛି କ'ଣ ଏ ବଲ୍ ଫିଙ୍ଗିବେ, ଏ ଭଗବାନ ବଳରାମ ବଲ୍ ଫିଙ୍ଗୁଛନ୍ତି, ଗଧକୁ ଫିଙ୍ଗୁଛନ୍ତି, ଆକୁ କେତେ ଜଣ ଦେଖୁଛନ୍ତି, ଯେଉଁମାନେ ଭାଗ୍ୟବାନ ସେମାନେ ଦେଖୁଛନ୍ତି, ଯେଉଁମାନେ ଭାଗ୍ୟବାନ ଆଉ ଯେଉଁମାନେ ହତଭାଗା ସେମାନେ ସବୁ ବଲ୍ ଖେଳ ଦେଖିବେ, କ୍ରିକେଟ ଖେଳ ଦେଖିବେ ରାତି ଅନିଦ୍ରା ରହିଛି। ଆଉ ଯେଉଁମାନେ ଭାଗ୍ୟବାନ ସେମାନେ ଭଗବାନଙ୍କର ଲୀଳାକୁ ଶ୍ରବଣ କରିବେ, କୀର୍ତ୍ତନ କରିବେ, ସ୍ମରଣ କରିବେ, ଏଭଳି ଭଗବାନଙ୍କ ଲୀଳା। ପରୀକ୍ଷିତ ମହାରାଜ ଯେଉଁ ପ୍ରଶ୍ନ ଯେଉଁ କଥା କହୁଛନ୍ତି ଶ୍ରୁତିରେ, ସୁଖଦେବ ଗୋସ୍ୱାମୀ ଯେଉଁ ଭାଗବତରୁ ଶ୍ଳୋକ କହିଛନ୍ତି, ସେ ଶ୍ଳୋକକୁ ଧ୍ୟାନ କଲେ ଆପଣଙ୍କ ଆଖିଆରେ ଭାସିଯିବ, ଏଇଭଳି ଭାବ ଫିଙ୍ଗିଦେଲେ ଗଧ ଏମିତି ଯାଇଗଲା, ପୁରା ଉପରକୁ ପଳେଇଲା, ସେ ତୃଣ ରାହାଜ ଯେଉଁ ରହିଛି ମହାତାଳ ତାହା ଉପରେ ଯାଇକି ଯେଉଁ ଫଳ ସବୁ ଥିଲା, ଫଳ ସବୁ ଫଳ ସହିତ କ'ଣ ଫଳିବ, ନିଜେ ଗଛ ମଧ୍ୟ ଦୋହରିଗଲା, ଦୋହରିଗଲା କ'ଣ ପାର୍ଶ୍ୱସ୍ଥ କମ୍ପେନ ଭଗ୍ନ ଭାଙ୍ଗିଗଲା, ଗଛ ଭାଙ୍ଗିଗଲା ଉପରେ ପଡ଼ିଲା ଗଛ ବା ମଝିରୁ ଭାଙ୍ଗିଗଲା ଭଗ୍ନ ଭାଙ୍ଗିଗଲା। ଏବଂ ସଚାନ୍ୟ ସ୍ୱପିଚା ପରମ ଭାଙ୍ଗିଗଲା, ସେ ଗଧ ସହିତ ସେ ଉପରେ ଯେଉଁ ରହିଛି ଫଳ ଫଳ ଯେଉଁ ତାଳ କ'ଣ ଯେଉଁ ପତ୍ର ପତ୍ର ସବୁ ରହିଛି ସହିତ ସହିତ ଆଉ ଗୋଟେ ଗଛ ଉପରେ ପଡ଼ିଲା, ସିଏ ତାହେଲେ ମଧ୍ୟ ଭାଙ୍ଗିଗଲା। ସାପି ଅପରମ ସିଏ ମଧ୍ୟ ତା ଉପରେ ପଡ଼ିଲା, ସିଏ ମଧ୍ୟ ଭାଙ୍ଗିଲା, ସିଏ ମଧ୍ୟ ତା ଉପରେ ପଡ଼ିଲା, ଏଇଭଳି ଭାବରେ ହେଲା। ଏଠି କୁହାଯାଉଛି 33 ନମ୍ବର ଶ୍ଳୋକ 34ରେ କହୁଛନ୍ତି, ବଳସ୍ୟ ଲୀଳୟ ସୃଷ୍ଟ ଲୀଳୟ ସୃଷ୍ଟ ଖର ଦେହ ହତାହତା ତାଳାଶ୍ଚ କମ୍ପିର ସର୍ବେ ମହାବାତି ରିତାଇବ। ଏ ଛୋଟିଆ କଥା ନୁହଁ, ଭଗବାନ ବଳରାମ ସେ ମହାବାତ୍ୟା ଆମର ହେଇଥିଲା 1999 ଏପଟେ ହେଇନି ବୋଧେ ସେପଟେ ହେଇଥିଲା, ବହୁତ ବାତ୍ୟା ହେଇଗଲାଣି, ପଶ୍ଚିମ ଓଡ଼ିଶାଟା ଫ୍ରି ରହୁଛି ବାତ୍ୟାରୁ, ପୂର୍ବ ଓଡ଼ିଶାରେ କେତେ ବାତ୍ୟା ସବୁ ଆମେ ସବୁ ଦେଖିଛୁ, ଖାଇକି ପାଇନୁ, ଭଗବାନ ସବୁ ବ୍ୟବସ୍ଥା କରିଛନ୍ତି ଅବଶ୍ୟ। ବଳସ୍ୟ ଲୀଳେୟା ଭଗବାନ, ଏ ଖେଳ ଏଇଟା ଭଗବାନଙ୍କର, ଅନ୍ୟମାନଙ୍କର କାଳ ହେଇଯିବ, ସେଇଟା ଭଗବାନ ଖେଳ ଅନ୍ୟମାନଙ୍କର କାଳ ହେଇଯିବ। ବଳସ୍ୟ ଲୀଳେୟା ଉତ୍ସୃଷ୍ଟ ଯେଉଁ ଭିଙ୍ଗିଦେଲେ ଏଇଭଳି ଭାବରେ ପଳେଇଗଲା, ସେଇଟା ଯେମିତି ବାଣ ଫୁଟାନ୍ତି ସେଇଭଳି ଭାବରେ ପଳେଇଗଲା ଗଧ। ଖର ଦେହ ଖର ଦେହରେ ଗଧର ଦେହରେ ହତ ଆହତା, ତେଣୁ ସେ ଯେଉଁ ଗଛ ପଡ଼ିଗଲା ଖର ଦେହ ସହିତ ସେ ଗଛ ଭାଙ୍ଗିକିରି ଆଉ ଗୋଟେ ଗଛରେ ପଡ଼ିଲା, ତାଳ ସବୁ ମଧ୍ୟ ତଳେ ପଡ଼ିଗଲେ, ତାଳ ଗଛ ଗୁଡ଼ା କ'ଣ କଲେ ସବୁ କମ୍ପିକିରି ହଲାଇକିରି ପୁଣି ପଡ଼ିଗଲା। ସର୍ବେ ମହାବାତ, ଗୋଟେ ମହାବାତ ମହାବାତ୍ୟାର ଯେଉଁଭଳି ଭାବେ ବର୍ତ୍ତମାନ ମଧ୍ୟ ଆପଣଙ୍କର ଦେଖିବେ କଟକ ଭୁବନେଶ୍ୱରରେ ସବୁ ଗଛ ସବୁ ରହିଛି ସେମିତି, ପୁରୀ ପୁରୀ ଯିବେ ସବୁ ଗଛ ସବୁ ଭାଙ୍ଗିକି ରହିଛି ସେମିତି, ଏପର୍ଯ୍ୟନ୍ତ ଠିକ୍ ହେଇନାହିଁ 1999 21 ବର୍ଷ ହେଇଗଲା ସେମିତି ରହିଛି ବାତ୍ୟା, ଏଭଳି ବାତ୍ୟା ସିଏ କି ବାତ୍ୟା ଇଏ କି ବାତ୍ୟା, ଏ ଭଗବାନ ହେଉଛି ଇଏ ହେଉଛି ତାଙ୍କର ନିଶ୍ୱାସରେ ଏହିଭଳି ଭାବରେ ପବନ ବାହାରିବ ଭଗବାନ ରହିଛି। ମହାବାହାତ ଇରିତା ହେବ, ମହାବାତ୍ୟା ଗୋଟେ ହେଇଗଲା। ଇଏ ହେଉଛି ଆମର ଜଣେ ଗୋଟେ ଦେଇଥିଲେ ହ୍ୱାଟ୍ସଆପ୍ରେ ଗୋଟେ କଥା ଆସିଥିଲା, ଭଗବାନ କେବେ ଆସିଥିଲେ ନା ଯେଉଁ ଯୀଶୁଖ୍ରୀଷ୍ଟଙ୍କର 3000 ବର୍ଷ ପୂର୍ବେ ଆସିଥିଲେ। ଯୀଶୁଖ୍ରୀଷ୍ଟ ଆସିଲେ 2000 ବର୍ଷ, ତା ପୂର୍ବରୁ 5000 ବର୍ଷ, 3035 ବର୍ଷ ଏଇଭଳି ଭାବରେ ଲେଖିଥିଲେ। 3035ରେ ଯେଉଁ ମହାବାତ୍ୟା 3035 BC ବିଫୋର୍ ଖ୍ରାଏଷ୍ଟ, ଆମର ହେଉଛି AD, ଏଇଟା ହେଉଛି ଖ୍ରୀଷ୍ଟ ଜନ୍ମଙ୍କ ପରେ, କିନ୍ତୁ ସେଇଟା ହେଉଛି ଖ୍ରୀଷ୍ଟ ଜନ୍ମ ପୂର୍ବରୁ। ସେତିକିବେଳେ ସବୁ ମହାବାତ୍ୟା ହେଇଥିଲା, ସେ ମହାବାତ୍ୟାରେ ତାଳବନ୍ଧ ସବୁ ନଷ୍ଟ ହେଇଗଲା, ଏଭଳି ହେଇଥିଲା, ଲୀଳା ହେଇଛି। ସର୍ବେ ମହାବାତେ ରିତାଇବ, ବହୁତ ବଡ଼ ମହାବାତ୍ୟା ହେଲେ ଯେଉଁଭଳି ଭାବରେ ହେବ ସେଇଭଳି ଭାବରେ ଅବସ୍ଥା ହେଇଗଲା। ଭଗବାନ ଗୋଟିଏ ଖାଲି ଫିଙ୍ଗିଦେଲେ, ଗୋଟିଏ ବଲ୍ ଫିଙ୍ଗିଦେଲେ, ଇଏ ଭଗବାନଙ୍କ ବୋଲିଂ, ବଳରାମଙ୍କର ବୋଲିଂ, ଏଇଟା ଭକ୍ତମାନେ ଆସ୍ୱାଦନ କରିବେ। ଏ ଖାଲି ଆସ୍ୱାଦନ କରିକି ଆନନ୍ଦ ହେଇଦେବ ତା ନୁହଁ, ଏହି କେବଳ ଶ୍ରବଣ ମାତ୍ରକେ ଭଗବତ ଧାମରେ ମଧ୍ୟ ସେମାନେ ଯାଇ ପହଞ୍ଚିଯିବେ। ଯେମିତି ଗଧ ଯାଇକି ପହଞ୍ଚିଗଲା ଚାଳ ଅଦରରେ, ଭକ୍ତମାନେ ମଧ୍ୟ ଏଇ ଲୀଳାକୁ ଶୁଣିକି ଭଗବତ ଧାମରେ ପହଞ୍ଚିଯିବେ, ଭଗବତ ଧାମରେ ମଧ୍ୟ ପହଞ୍ଚିଯିବେ ଭଗବାନଙ୍କର ଲୀଳା ଶୁଣିକି। ଏ ଲୀଳା ଏଭଳି ମହାତ୍ମା ରହିଛି, ଛୋଟିଆ କଥା ନୁହଁ। ତେଣୁ ଏଠି ଶ୍ଳୋକରେ କହୁଛନ୍ତି, ସନାତନ ଗୋସ୍ୱାମୀ କହୁଛନ୍ତି, ଆଚ୍ଛା ଭଗବାନ ବଳରାମ ଏତେ ପ୍ରଚଣ୍ଡ ବେଗରେ ଧନୁକାସୁରକୁ ବିଶାଳ ତାଳ ଗଛ ଉପରେ ନିକ୍ଷେପ କଲେ ଯେ ଏକ ଧାରାବାହିକ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା, ଏବଂ ବହୁ ଆକାଶଚୁମ୍ବୀ ତାଳ ଗଛ କମ୍ପି କମ୍ପି ପ୍ରଚଣ୍ଡ ମଡ଼ମଡ଼ ଶବ୍ଦ କରି ଭାଙ୍ଗି ଆକାଶଚୁମ୍ବୀ ରହୁଥିଲା। ମୁଁ କହିଲି 90 ଫୁଟ, ଆହୁରି ଅଧିକା ହେଇଥିବ, ମହାତାଳ ବୋଲି କୁହାଯାଇଛି। ସାଧାରଣ ତାଳର ହେଉଛି ଦୈର୍ଘ୍ୟ ହେଉଛି ଏହିଭଳି ଭାବେ ବର୍ଣ୍ଣନା କରାଯାଇଛି, ଇଏ ମହାତାଳ ଆହୁରି ବଡ଼ ହୋଇଥାଇପାରେ, ଆକାଶଚୁମ୍ବୀ ବୋଲି କୁହାଯାଉଛି। ମଡ଼ମଡ଼ ହେଇକିରି ଇଏ କୁଆଡ଼େ ଆରମ୍ଭ କଲା, ସେଇଭଳି ଭାବେ ମହାବାତ୍ୟା, ମହାବାତ୍ୟା। ତେଣୁ ଏଠି କହୁଛନ୍ତି ସନାତନ କହୁଛନ୍ତି, ବଳ କହିଲେ ବଳରାମ, ତାଙ୍କର ବଳ ସେଇଭଳି ଭାବେ ରହିଛି। ଏଇଟାକୁ ଅନ୍ୟମାନେ ଚିନ୍ତା କରୁଥିବେ ଏଇଟା ସତରେ ହେଇଛି ନା ଏମିତି କହିଲେ ସବୁ ଗୋସାଇ ଟିକେ ଅଧିକା କରି କହୁଛନ୍ତି, ଚିନ୍ତା କରୁଥିବେ କାଳେ 60,000 ଋଷି ରହିଛନ୍ତି, ଜଣେ ନୁହଁ କି ଦୁଇଜଣ ନୁହଁ, ପରିକ୍ଷିତ ମହାରାଜ ମଧ୍ୟ ଶୁଣୁଛନ୍ତି। ତେଣୁ ଏଠି କହୁଛନ୍ତି ତା ପରସ୍ପରରେ କହୁଛନ୍ତି, ନଇତ ଚିତ୍ରଂ ଭଗବତୀ, ଏଥିରେ କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ। ଭଗବାନ ଯେଉଁ କଲେ ଆପଣମାନେ ମଧ୍ୟ ଶୁଣୁଥିବେ, ଏ ବୋଧେ ବଡ଼ ବଡ଼ କିଏ କହିଦେଉଛି ବୋଲି ନା, ସୁଖଦେବ ଯାହା କହୁଛନ୍ତି ଆମେ ସେଇଟାକୁ କହିଛୁ, ଏବେ ସୁଖଦେବ ଗୋସ୍ୱାମୀ ସେଇଟାକୁ କ୍ଲାରିଫିକେସନ୍ ଦେଇଛନ୍ତି, ଏଥିରେ କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ। ନଇତ ଚିତ୍ରଂ ଭଗବତୀ, ଭଗବାନ ସେ ଏଭଳି କରିପାରିବେ, ଅନନ୍ତ ଜଗଦୀଶ୍ୱର, ସେ ଅନନ୍ତ, ତାଙ୍କର ଶକ୍ତି ରହିଛି ସୀମିତ ଶକ୍ତି, ଜଗତରେ ଈଶ୍ୱର ସେ ସବୁକିଛି ନିୟନ୍ତ୍ରଣ କରୁଛନ୍ତି। ଓତ ପ୍ରତାମ ବିଦମ୍ ଜସ୍ମିନ୍ ଜସ୍ମିନ୍ ତନ୍ତୁସୁ ଅଙ୍ଗ ଯଥାପଟ, ଯେଉଁ କେତେଜଣ ଦେଖିଥିବେ ଯେମିତି କ'ଣ ଲୁଗା ତିଆରି ହେଉଛି, ଲୁଗା ଯେଉଁ ତିଆରି ହେଉଛି, ଲୁଗା ତିଆରି ଯିଏ ଦେଖିଥିବେ ସେ ଜାଣିଥିବେ, ଲୁଗା ତିଆରି ଗୋଟେ ହେଉଛି ଲମ୍ବାରେ, ଗୋଟେ ହେଉଛି ପ୍ରସ୍ତରେ, ଏଇଭଳି ଭାବରେ ତିଆରି ହେବ, ଲମ୍ବାରେ ତିଆରି ହେବ ପୁଣି ପ୍ରସ୍ତରେ ତିଆରି ହେବ, ଏଇଭଳି ଭାବରେ ସୂତା ଲାଗିକିରି ଲୁଗା ଆମେ ପିନ୍ଧୁଛେ ଏଇଭଳି ଭାବରେ ତିଆରି ହେଉଛି। ଆଗ ସବୁ ଲୋକମାନେ ହାତରେ ତିଆରି ତନ୍ତରେ ତିଆରି ହାତରେ କରୁଥିଲେ ହସ୍ତତନ୍ତ, ଆଜିକାଲି ସବୁ ଇଏ ହେଇଗଲାଣି, ଇଣ୍ଡଷ୍ଟ୍ରି ହେଇଗଲାଣି, ଟେକ୍ସଟାଇଲ୍ ଇଣ୍ଡଷ୍ଟ୍ରି, କିନ୍ତୁ ସେ ଇଏ ହେଉଛି ଟେକ୍ନିକ୍ ହେଉଛି ସେଇଆ, ଏମିତି ତିଆରି ହେବ ଏମିତି ହେବ ଏଇଭଳି ଭାବରେ ଲୁଗା ହେଉଛି ସେଭଳି ଭାବରେ କହୁଛୁ। ଓ ତ ପ୍ରଥମ ଇଦମ୍ ଜସ୍ମିନ୍, ସମାନ୍ତରଣ ଭାବେ ଏବଂ ଲମ୍ବ ଭାବେ, ଏଇଭଳି ଭାବରେ ଯେଉଁଭଳି ଭାବରେ ତନ୍ତୁସ୍ୱଙ୍ଗ ଯଥା ପଟ, ପଟ କହିଲେ ଲୁଗା ଯେଉଁଭଳି ଭାବରେ ହେଉଛି ତିଆରି, ସେହିଭଳି ଭାବରେ ଭଗବାନ ସବୁଠାରେ ବିସ୍ତାର ଲାଭ କରିଛନ୍ତି, ସବୁ ଭୌତିକ ଜଗତରେ ସବୁଠି ହିଁ ଭଗବାନ ବିସ୍ତାର ଲାଭ କରିଛନ୍ତି, ଓତପ୍ରୋତ ଭାବରେ ଭଗବାନ ରହିଛନ୍ତି। ଭଗବାନ ସେ ହେଉଛନ୍ତି ଭଗବତୀ, ଅନେକ ଶକ୍ତି ତାଙ୍କର ରହିଛି, ହେ ସେ ହେଉଛନ୍ତି ଅନନ୍ତ, ତାଙ୍କର ଶକ୍ତିର ସୀମା ନାହିଁ, ଏବଂ ଜଗଦୀଶ୍ୱର, ଆଉ ସିଏ ଏଭଳି ଗୋଟେ ମହାବାତ୍ୟା ସୃଷ୍ଟି କରିଦେଲେ, ଗୋଟିଏ ବଲ୍ ଫିଙ୍ଗିଲେ, ଏଭଳି ଫିଙ୍ଗିଲେ ବାମ ହାତରେ ବଲ୍ ଫିଙ୍ଗିଲେ ଗୋଟେ ମହାବାତ୍ୟା ହେଇଗଲା, ବଡ଼ କଥା କ'ଣ, ଭଗବାନ ସିଏ କେତେ କ'ଣ କରିପାରିବେ, ଭଗବାନ ଖାଲି ଏତିକି କଲେ, ଯାହାର ଯେତେ ସମୟ ଯେଉଁ ସମୟରେ ଯାହା ଦରକାର ସେଇ ଅନୁସାରେ ସେ କାର୍ଯ୍ୟ କରିବେ, ଭଗବାନଙ୍କ ଲୀଳା ଯେଉଁ ସମୟରେ ଯେତିକି ଦରକାର ସେତିକି କରିବେ, ମହାବାତ୍ୟା ହେଇଗଲା। ତେଣୁ ଏଇଭଳି ଭାବରେ କହୁଛନ୍ତି। ଏଠି କୁହାଯାଉଛି ଜୀବ ଗୋସ୍ୱାମୀ ତାଙ୍କର ବ୍ୟାଖ୍ୟାରେ କହିଛନ୍ତି 10:50-39 ଗୋଟେ ଶ୍ଳୋକ ରହିଛନ୍ତି, ସେଇଟାକୁ କହିଛନ୍ତି, ଆମେ ତାକୁ ଲେଖିନେ, ଯାହା ବି ହଉ ଜୀବ ଗୋସ୍ୱାମୀ କହୁଛନ୍ତି, ପରମେଶ୍ୱର ଭଗବାନ ଅସୀମ ଶକ୍ତି ଓ କ୍ଷମତାର ଅଧିକାରୀ, ଯାହାଠାରେ ଅନନ୍ତ ଶବ୍ଦ ଦ୍ୱାରା ଅଭିବ୍ୟକ୍ତ ହୋଇଛି। ନିର୍ଦ୍ଦିଷ୍ଟ ପରିସ୍ଥିତିର ପ୍ରୟୋଜନ ଅନୁସାରେ ଭଗବାନ ନିଜ ଶକ୍ତିର କ୍ଷୁଦ୍ର ଅଂଶ ପ୍ରଦର୍ଶନ କରି, ଏଇ ଯେଉଁ ଭଗବାନ ସବୁ ବଳ ଲଗେଇଦେଲେ ତା ନୁହଁ, ଏ ଗୋଟେ ସାମାନ୍ୟ ବଳ, ସାମାନ୍ୟ ବଳ ଟିକେ ଲଗେଇଦେଲେ, ଏଭଳି ଭାବ ଭଗବାନଙ୍କର ରହିଛି। ନିର୍ଦ୍ଦିଷ୍ଟ ବେଆଇନ ଭାବେ ତାଳବନ ଦଖଲକାରୀ ଆସୁରିକ ଗର୍ଦ୍ଧବ ଦଳକୁ ଶ୍ରୀ ବଳରାମ ଦମନ କରିବାକୁ ଚାହିଁଲେ, ଏବଂ ତେଣୁ ସେ ଧନୁକାସୁର ଏବଂ ଅନ୍ୟାନ୍ୟ ଅସୁରମାନଙ୍କୁ ସହଜରେ ହତ୍ୟା କରିବାକୁ ଯେତିକି ଆବଶ୍ୟକ ଥିଲା ସେତିକି ଦିବ୍ୟ ଐଶ୍ୱର୍ଯ୍ୟ ପ୍ରଦର୍ଶନ କଲେ। ଏ ସବୁକିଛି ଭଗବାନଙ୍କ ଐଶ୍ୱର୍ଯ୍ୟ ହୋଇଗଲା ତା ନୁହଁ, ଏ ସାମାନ୍ୟ ଭଗବାନଙ୍କର କିଛି ଶକ୍ତି ପ୍ରଦର୍ଶନ କଲେ। ଜୀବ ଗୋସ୍ୱାମୀ କହୁଛନ୍ତି, ସନାତନ ଗୋସ୍ୱାମୀ କହୁଛନ୍ତି ଯେ ଭଗବତ କହିଲେ ସର୍ବୈଶ୍ୱର୍ଯ୍ୟ ଯୁକ୍ତ, ସବୁକିଛି ଐଶ୍ୱର୍ଯ୍ୟ ତାଙ୍କ ପାଖରେ ରହିଛି, ଅଥୁ ଅନନ୍ତେ, ସେଥିପାଇଁ ସେ ଅନନ୍ତ, ତାଙ୍କର ଅନ୍ତ ନାହିଁ ଭଗବାନଙ୍କର, ଏବଂ ଅପରିଚ୍ଛିନ୍ନ, ତାଙ୍କର କେଉଁଠି ଶେଷ ନାହିଁ, ଅସୀମ ସିଏ, ଏବଂ ସେ ହେଉଛନ୍ତି ଜଗତର ଈଶ୍ୱର, ସବୁକିଛି ନିୟନ୍ତ୍ରଣ କରୁଛନ୍ତି ସିଏ। ଅନନ୍ତେ ଶେଷ ରୂପେଣ ତୋ ଜଗଦୀଶ୍ୱରେ ଶିରସି ପୃଥିବୀ ଧାରଣେନ ଜଗତପାଳନାଥ, ଅନନ୍ତ ଦେବ ଯେଉଁ ତାଙ୍କର 1000 ଫଣା ରହିଛି, ଗୋଟିଏ ଫଣାରେ ସମଗ୍ର ବିଶ୍ୱକୁ ଧାରଣ କରିଛନ୍ତି, ଜଗତ ପାଳନ କରୁଛନ୍ତି, ଓତଂ ପ୍ରୋତଂ କାରଣ କାର୍ଯ୍ୟାତ୍ମକ, ସବୁକିଛି ସିଏ। ତେଣୁ ଏଇଭଳି ଭାବରେ ଯେଉଁ ହେଲା ତାପରେ ଆମର ସମୟ ସରିଗଲା, ଫିଲ୍ମ ସରିଗଲା ଏଇଠି, ଆଉ କ'ଣ କରିବା, ନେକ୍ସଟ ଟାଇମ୍। ତାପରେ କ'ଣ ହେଲା ଶୁଣିବା ଆସନ୍ତାକାଲି, ଏ କଥାଠୁ ଆରମ୍ଭ କରିବା, 36 ଶ୍ଳୋକରୁ ଆମ କଥାକୁ ଆରମ୍ଭ କରିବା, ବର୍ତ୍ତମାନ ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେ ଗୌର ଭକ୍ତ କି, ଜୟ ଗୌର।